ତାର୍ପରେ ଯୀଶୁ ଉହାର୍ ଚେଲା ହେନ୍କେ ଡଙ୍ଗାଇ ଚଢ଼ାଇ ଡଙ୍ଗାକେ ଚାଲା ଗାଙ୍ଗେର୍ ଆର୍ ପାସ୍କେ ଯାବାର୍ ତରେ କହିଲେ ଯେତେବା ସୌ ନଖେନ୍ କେ ପାଠାଇ ଦେଲେ ଯୀଶୁ ନଖେନ୍କେ ପାଠାବାର୍ ପରେ ଓ ପ୍ରାର୍ଥନା କରବାର୍ ତରେ ଗୋଟାକ ବଣ ପାସ୍କେର୍ ଉପର୍କେ ଗଲା। ଯୀଶୁ ସେଠେ ଏକଲା ଥାଲେ ଆର୍ ଓ ରାତ ପହାବା ତଡ଼ିକ ପ୍ରାର୍ଥନା କରବାକେ ନାଗଲେ। ସୌତେବା ଚେଲା ହେନ୍ ଉରାକାର ଡଙ୍ଗା ଚଲାତେ ଥାଲିହିନ୍, ହେଲେ ମାଝୁ ରାତିଏ ଉରା ଡଙ୍ଗାର ମାଝୁ ପହଞ୍ଚିଲିହିନ୍। କଷ୍ଟଏ ଡଙ୍ଗା ଚାଲାତେ ଥାଲିନ୍, କାରଣ ଢେର୍ ବାସାତ ଆସ୍ତେ ଥାଲେ। ତାର୍ପରେ ଯୀଶୁ ପ୍ରାର୍ଥନା କରି ସାରିଲେ ଆର୍ ଚେଲା ହେନ୍କାର ପାସ୍କେ ଗଲା ଓ ଡଙ୍ଗାର ଗଙ୍ଗାର ଉପରେ ଉରାକାର ଡଙ୍ଗା ଆଡ଼କେ ଚଲି ଚଲି ଆସିଲେ। ଉରା ଯେତେବା ଯୀଶୁକେ ଦେଖିଲିନ୍, ସୌତେବା ଚେଲା ହେନ୍ ଡରାଇ ଗଲିନ୍, କାରଣ ଉରା ଭୂତ ଦେଖଛନ୍ କହିଁ ଭାବିଲିନ୍। ଯୀଶୁ ଜାଣିଲେ ଯେ ଉରା ଡରାଇ ଗେଛନ୍, ତେଣୁ ଉରାକେ ଡାକି କହିଲେ ଡରାହା ନାଇଁ, ଏଟା ତ ଆମ୍ହି। ତାପରେ ପିତୁର ଯୀଶୁକେ କହିଲେ, ଗୁରୁ ଯଦି ସେଟା ତୁରା ତେବେ ପାଣି ଉପରେ ଚଲି ଆସ୍ଥାବା ତରେ ଆମ୍ହାକେ ଆଜ୍ଞା ଦେହେ। ଯୀଶୁ ପିତର୍କେ କହିଲେ ଆସ। ତେଣୁ ପିତର ଡଙ୍ଗାନୁ ବାହାରି ଯୀଶୁର ପାସ୍କେ ପାଣି ଉପରେ ଚଲ୍ବାକେ ଆରମ୍ଭ କରଲେ। ହେଲେ କିଛୁ ଦୂର ଚଲ୍ବା ପରେ ଓ ଯୀଶୁର ପାସ୍କେ ନଜର ଚର ଚକ୍ ଘୁରାଇ ନିଜେକେ ଆର୍ ଡଙ୍ଗାଗାକେ ଦେଖ୍ବାକେ ନାଗିଲେ ଆର୍ ଓ ଜୁରେ ବାସାତ ଆସବାର ଭାବିଲେ। ତେଣୁ ପିତର ଡଙ୍ଗା ଗେଲା ଆର୍ ସମୁଦ୍ରରେ ଡୁବତେ ନାଗିଲେ ଓ ହୁରି କରି ଉଠିଲେ, ଗୁରୁ ଆମ୍ହାକେ ଉଦ୍ଧାର କର। ଯୀଶୁ ସୌତେବା ଯାଇ ଉହାକେ ଧରି ପେକାଲେ। ତାପରେ ଓ କହିଲେ, ହେ କମ୍ ବିଶ୍ୱାସୀ, ତୁଇ କେହ୍ନେ ସନ୍ଦେହ କରଲ। ବାଇବେଲର ଏକଟା କାହାଣୀ ମାଥ୍ୟୁ 14 ପଦର 22-23, ମାର୍କ 6 ପଦର 45-52।